ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆୟୁର୍ବେଦ, ଯୋଗ ଆଉ ଆୟୁଷ ପ୍ରଣାଳୀ ସାମଗ୍ରିକ ସ୍ୱାସ୍ଥ୍ୟ ପରିଚାଳନା ଲାଗି ଗୋଟିଏ ବିଜ୍ଞାନ ଆୟ, କହିଲେ ରାଷ୍ଟ୍ରପତି। ଜରାୟୁ କର୍କଟ ରୋଗ ନିୟନ୍ତ୍ରଣ ଲାଗି ଆଇବା 28 ଦିନ ସାରା ଦେଶରେ ମୂଲ ହେବା କିଶୋରୀ ଟିକାକରଣ ଅଭିଯାନ। ପୁରୀ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣ୍ଟି ମାର୍ଚ୍ଚ ମାସର ପହିଲା ହପ୍ତାଥି ହେବା, କହିଲେ ଆଇନ ମନ୍ତ୍ରୀ। ଆଉ ଟୋକନ ସମୟ ସରିଗଲେ ଚାଷୀମାନଙ୍କୁ ଅତକା 15 ଦିନ ସମୟ ମିଳିବା, କହିଲେ ଯୋଗାଣ ମନ୍ତ୍ରୀ। ଏଥର ପୁରା ଖବର। ଆୟୁର୍ବେଦ, ଯୋଗ ଆଉ ଭିନ୍ ଭିନ୍ ଆୟୁଷ ପ୍ରଣାଳୀ ଖାଲି ରୋଗର ଚିକିତ୍ସା ଥି ସୀମିତ ନୁହେଁସେ, ଇଟା ସାମଗ୍ରିକ ସ୍ୱାସ୍ଥ୍ୟ ପରିଚାଳନା ଲାଗି ଗୋଟିଏ ବିଜ୍ଞାନ ଆୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ମହାରାଷ୍ଟ୍ରର ବୁଲଧାନାଠାରେ ଜାତୀୟ ଆରୋଗ୍ୟ ମେଳା 2026 ଉଦ୍ଘାଟନ କରିକି ରାଷ୍ଟ୍ରପତି କହିଛନ୍, ଦେଶବାସୀଙ୍କୁ ସୁସ୍ଥ ରଖବାର୍ଥି ଆୟୁଷ ଚିକିତ୍ସା ପଦ୍ଧତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ ଆୟୁର୍ବେଦ ଶହ ଶହ ବଛର ହେଲା ଲୋକ ଚିକିତ୍ସା ସୁବିଧା ଯୋଗାଇ ଆସୁଛି। ଦେଶକେ ବରକସ କରବାର୍ଥି ସୁସ୍ଥ ନାଗରିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆଏ। ରୋଗ ନିରାକରଣ ଲୋକକୁ ବ୍ୟକ୍ତିଗତ ଲାଭ ଦେବାର ସହିତ ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଥିବା ବୋଝ କେଭିଲ କମ୍ କରସି ବୋଲି ରାଷ୍ଟ୍ରପତି କହିଛନ୍।
ଇସ୍ 4 ଦିବସୀୟ ଆୟୋଜନ କେ ଦୌରାନ ଆୟୁଷ ଚିକିତ୍ସା ପଦ୍ଧତି କେ ବିଭିନ୍ନ ଆୟାମ ପର ବିଚାର ବିମର୍ଶ କିଆ ଯାଏଗା। ଆୟୁଷ କେ ପ୍ରତି ଲୋକଙ୍କ ଜାଗରୁକତା ବଢ଼ାନେ କେ ଲିଏ ପରାମର୍ଶ ଶିବିର ଔର ଔଷଧି ପଦ୍ଧତି କା ଆୟୋଜନ କିଆ ଯା ରହା ହେ। ଏସି ଆୟୋଜନ କି ବିଶେଷଜ୍ଞ ଉଦ୍ୟୋଗ ଜଗତ କେ ପ୍ରତିନିଧି ଔର ଜନସାମାନ୍ୟ କେ ବିଚ ସମ୍ବାଦ ଏବଂ ସହଭାଗିତା ସ୍ଥାପିତ କରନେ ମେ ମହତ୍ୱପୂର୍ଣ୍ଣ ଭୂମିକା ହେ।
4 ଦିନ ତକ ହେବାର୍କେ ଥିବା ଜାତୀୟ ଆରୋଗ୍ୟ ମେଳାଥି ଆୟୁଷ ଚିକିତ୍ସା ପଦ୍ଧତିର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯିବାର ସହିତ ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରାଯିବା କାର୍ଯ୍ୟକ୍ରମଟି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଉପସ୍ଥିତ ଥିଲେ। ଦେଶରେ ଆଇବା 28 ଦିନ କିଶୋରୀମାନଙ୍କୁ ଜରାୟୁ କର୍କଟ ସର୍ଭାଇକାଲ କ୍ୟାନ୍ସର ନିରୋଧୀ ଟିକା ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, 14 ବର୍ଷ ବୟସ ତକ ଟୁକେଲ ଛୁଆମାନଙ୍କୁ ଗୋଟିଏ ଡୋଜ୍ ଟିକା ଦିଆଯିବା, ଏଥିଲାଗି ଗୋଟିଏ ସ୍ୱତନ୍ତ୍ର ମାର୍ଗଦର୍ଶିକା ତିଆରି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ରିପୋର୍ଟ ଅନୁସାରେ ଦେଶର 3 ଭାଗରୁ 2 ଭାଗେ ମହିଳା ଜରାୟୁ କର୍କଟ ରୋଗଥି ପୀଡ଼ିତ ଅଛନ୍। ଫି ବଛର ପାଖାପାଖି 80,000 ଅତକା ନୂଆ ମାମଲା ସାମ୍ନାକେ ଆସୁଛି, ସେଥିର୍ ଭିତରୁ 42,000 ଅତକା ଆକ୍ରାନ୍ତଙ୍କ ଜୀବନ ଯାଉଛି। ଠିକ୍ ସମୟଥି ଚିକିତ୍ସା କଲେ ଏ ରୋଗର ବିଲ୍ ଉପଚାର କରିଯାଇ ପାର୍ବା। ଇତାକେ ନଜରଠି ରଖିକିରି କେନ୍ଦ୍ର ସରକାର ସାରା ଦେଶରେ ଜରାୟୁ କର୍କଟ ନିରାକରଣ ଟିକାକରଣ ଅଭିଯାନର ଶୁଭାରମ୍ଭ କରବାର୍କେ ଯାଉଛନ୍। କଟକ ମୁଣ୍ଡୁଳିଠାରେ ଥିବା ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ରନ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ସିଆଇଏସ୍ଏଫ୍ର ସ୍ଥାପନା ଦିବସ ମାର୍ଚ୍ଚ 7 ଦିନ ପାଳନ କରାଯିବା। ଏହି ଅବସରରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମାରୋହଟି ସିଆଇଏସ୍ଏଫ୍ର ପରେଡ୍ଟି ସ୍ୱରାଷ୍ଟ୍ରମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ। ତାର ଉତ୍ତରୁ ସିଆଇଏସ୍ଏଫ୍ ତରଫ ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟଟି ଅଗ୍ନିଶମ ଟିମ୍ ଆଉ ଉଦ୍ଧାରକାରୀ ଦଳ ସହିତ କେନ୍ତାକରି ବିପଦର ମୁକାବିଲା କରାଯାଇସି ତାର ଡେମୋ ପ୍ରଦର୍ଶନ କରାଯିବା। ଓଡ଼ିଶା ଗସ୍ତଥି ଆସିଥିବା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଆଜି ଭୁବନେଶ୍ୱରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କର ବହୁଟେ ଜନକଲ୍ୟାଣକାରୀ ଉଦ୍ୟମ ବାବଦେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍। ଓଡ଼ିଶା ଗସ୍ତଥି ଆସିଥିବା ଜାତୀୟ ମାନବାଧିକାର ଆୟୋଗର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପାଲ କ୍ରିଷ୍ଣା ଗୋୟଲ ଆଜି ଭୁବନେଶ୍ୱରର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ଭୁବନେଶ୍ୱର ସିଆର୍ପି ଅଞ୍ଚଳର ଗୋଟିଏ ସୁଲଭ ମୂଲ୍ୟ କେନ୍ଦ୍ରକେ ଯାଇକରି ସେନ ଦିଆଯାଉଥିବା ସାଧାରଣ ବଣ୍ଟନ କାମର ତଦାରଖ କରିକି ହିତାଧିକାରୀମାନଙ୍କ ସାଙ୍ଗେ ବି ଆଲୋଚନା କରିଥିଲେ। ତାର ଉତ୍ତରୁ ଖଣ୍ଡଗିରି ସୁଭଦ୍ରା ମହତାବ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକେ ଯାଇକରି ସେ ସମୀକ୍ଷା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣ୍ଟି ଆଇବା ମାସର ପହିଲା ହପ୍ତାନ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଏ ବାବଦେ ଛତିଶ ନିଯୋଗ ସାଙ୍ଗେ ଆଲୋଚନା ଶେଷ ହୋଇଛି, ଆଉ ଖୁବ୍ ଜଲ୍ଦି ଗଣତି ମଣ୍ଟି ଲାଗି ସମୟ ଧାରିଜ କରାଯିବା। ଶ୍ରୀମନ୍ଦିର ପରିଚାଳନା କମିଟି ଆଉ ଶ୍ରୀମନ୍ଦିର ପ୍ରଶାସନକେ ଏଥିଲାଗି ଦାୟିତ୍ୱ ଦିଆଯାଇଛି। ମହାପ୍ରଭୁମାନଙ୍କ ନୀତିକାନ୍ତି ଅନୁସାରେ ଠିକ୍ ସମୟ ଧାରିଜ କରାଯାଇକରି ତାରିଖ ଘୋଷଣା କରାଯିବା ବୋଲି ଆଇନମନ୍ତ୍ରୀ କହିଛନ୍। ରାଜ୍ୟର ବିକାଶ ଯାତ୍ରାକେ ଗୋଟିଏ ନୂଆ ଦିଗ ଦେବାର ଲାଗି ରାଜ୍ୟ ସରକାର 2026-27 ବଜେଟ୍ରେ ଗ୍ରାମୀଣ ସହରୀ ରୂପାନ୍ତରଣ କାର୍ଯ୍ୟକ୍ରମ ଲାଗି 200 କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରିଛନ୍। ଏହି କାର୍ଯ୍ୟକ୍ରମ ଜରିଏ ଜୋର୍ଥି ବଢ଼ି ଚାଲିଥିବା ପଞ୍ଚାୟତ ଆଉ ସହର ପାଖର ଇଲାକାମାନଙ୍କୁ ଗୋଟିଏ ନୂଆ ରୂପ ମିଳିପାରବା ବୋଲି ଆଶ କରାଯାଉଛି। ଏ ବାବଦେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ଓଡ଼ିଶା ଆଇ ସହରୀକରଣର ଗୋଟିଏ ନିର୍ଣ୍ଣାୟକ କ୍ଷତି ପହଞ୍ଚିଛି। ଏ ସମୟଥି 200 କୋଟି ଟଙ୍କାର ଏ ପାଣ୍ଠି ଏଚ୍ନିର୍ ସମିୟାର ଯୋଜନାର ମୂଳକ ପଦକ୍ଷେପ ସୁସଂଗଠିତ ଆଉ ପ୍ରଗତିଶୀଳ ଓଡ଼ିଶା ଲାଗି ନିହି ପକାବା ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ଟୋକନ ସମିୟା ଶେଷ ହୋଇଗଲା ଉତ୍ତରୁ ଚାଷୀମାନଙ୍କୁ ଧାନ ବିକିବାର ଲାଗି ଆଉ 15 ଦିନ ଅତକା ସମିୟା ଦିଆଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ରାଜ୍ୟ ମାର୍ଚ୍ଚ 31 ତାରିଖ ତକ ଧାନଘିନା ପ୍ରକ୍ରିୟା ଚାଲବା। କେନ୍ସିଭିଲ୍ କାରଣରୁ ଧାନ ବିକିବାର୍ଥି ସମସ୍ୟା ଦେଖାଦେଲେ କି ଡେରି ହେଲେ ଚାଷୀମାନଙ୍କୁ ଚିନ୍ତା କରବାର ଦରକାର ନାହିଁନ। ଏଥିଲାଗି ତାଙ୍କୁ ଅତକା 15 ଦିନ ସମିୟା ମିଳିବା। ଚାଷୀମାନଙ୍କର ସମସ୍ୟାକେ ଦେଖିକରି ଜିଲ୍ଲାପାଳମାନେ ଟୋକନ ସମିୟା ଆଉ 15 ଦିନ ଅତକା ବଢ଼େଇ ପାରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍। ନୂଆକରି ଘୋଷିତ ହୋଇଥିବା ଲୁଇସିଂହା ବିଜ୍ଞପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ଆଜି ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଉ ଲୁଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟାଳୟର ଆଭାସୀ ଜରିଆ ଶୁଭାରମ୍ଭ କରିଛନ୍। ଏହି କାର୍ଯ୍ୟାଳୟ ଉଦ୍ଘାଟନ ସହିତ ଲୁଇସିଂହାବାସୀଙ୍କର ବହୁତ ଦିନର ସପନ ପୂରା ହେବାର ସାଙ୍ଗେ ଇଲାକାର ବିକାଶକେ ତୁର୍ତ୍ତି କରବାର ଦିଗେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟା ସାଜବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ସୂଚନା ଅନୁସାରେ କିଛିଦିନ ଆଗରୁ ରାଜ୍ୟ ସରକାର ଲୁଇସିଂହାକେ ଏନ୍ଏସି କରବାରକେ ଘୋଷଣା କରିଥିଲେ। ମେରା ଯୁବା ଭାରତ ବରଗଡ଼ ଶାଖା ତରଫୁ ବରଗଡ଼ ପଞ୍ଚାୟତ କଲେଜ ପରିସରର ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନେ ଭାରତର ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ ଗଣତନ୍ତ୍ର ପାଇଁ ଏକ ଶିକ୍ଷା ବିଷୟବସ୍ତୁ ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଜାତୀୟ ଆଲୋଚନାଥି ଯୁବସ୍ୱର ଓ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରବାର ଦିଗେ ଯୁଆନ ପିଢ଼ିର ଭାଗିଦାରୀ ନୀତିଗତ ଆଲୋଚନାକେ ତହକାବାରଟା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଏ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନ ଗଲାକେଲ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। ମେଳାକେ ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଥିଲେ। ନିଯୁକ୍ତି ମେଳାଥି 18 ନିଯୁକ୍ତିଦାତା କମ୍ପାନୀ ଆଉ 9 ପ୍ରଶିକ୍ଷଣ ସଂସ୍ଥା ଯୋଗ ଦେଇଥିଲେ। ଏଥି ଜିଲ୍ଲାର ଭିନ୍ ଭିନ୍ ବ୍ଲକ୍ରୁ 1254 ଜଣ ଛାତ୍ରଛାତ୍ରୀ ଆଉ ନିଯୁକ୍ତି ଆଶାୟୀ ଭାଗ ନେଇଥିଲେ। ସେଥିର୍ ଭିତରୁ 562 ଜଣ ନିଯୁକ୍ତି ଲାଗି ଆଉ 412 ଜଣଙ୍କୁ ପ୍ରଶିକ୍ଷଣ ଲାଗି ବଛାଯାଇଥିଲା। ନୂଆପଡ଼ା ଜିଲ୍ଲା ପୁଲିସ୍ ତରଫୁ ଇ ସମନ ଆବେଦନ ପ୍ରକ୍ରିୟା ଲାଗୁ କରବାର ଲାଗି ଗୋଟିଏ ତାଲିମ ଶିବିର ହୋଇଯାଇଛି। ଶିବିରଟି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂ ଅଧ୍ୟକ୍ଷତା କରିକରି ରାଜ୍ୟର ଅପରାଧ ରେକର୍ଡ ବ୍ୟୁରୋ ଆଉ ଜାତୀୟ ସୂଚନା କେନ୍ଦ୍ରର ମିଳିତ ସହଯୋଗଥି ପୁଲିସ୍ ସେବାକେ ଆହୁରି ଅତ୍ୟାଧୁନିକ ଆଉ ବର୍କସ୍ କରବାର ସହିତ ଫଟିକ୍ ବ୍ୟବସ୍ଥା ଲାଗି ଇ ଅଭିଯାନ ମୂଳ ହୋଇଛି ବୋଲି କହିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଶାସିତ ମହାବିଦ୍ୟାଳୟ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି 200 ଅତକା ଛାତ୍ରଛାତ୍ରୀ ଯୋଗ ଦେଇକରି ଭାରତର ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ ଗଣତନ୍ତ୍ର ପାଇଁ ଏକ ଶିକ୍ଷା ବିଷୟବସ୍ତୁ ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମଟି ଶ୍ରେଷ୍ଠ 10 ଜଣ ସ୍ୱେଚ୍ଛାସେବୀ ବଛା ହୋଇକରି ଓଡ଼ିଶା ବିଧାନସଭାର ଜିଲ୍ଲାର ପ୍ରତିନିଧିତ୍ୱ କରିବେ। ବୌଦ୍ଧ ଟାଉନ୍ହଲ୍ ପରିସରର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫୁ ମହିଳା ଉଦ୍ୟୋଗୀମାନଙ୍କ ଲାଗି ଗୋଟିଏ ଦିନିକିଆ କର୍ମଶାଳା ହୋଇଯାଇଛି। ଡିଜିଟାଲ୍ କୌଶଳ, ଆଇନଗତ ଅଧିକାର ଆଉ ସଚେତନତା, ମହିଳା ଉଦ୍ୟୋଗୀମାନଙ୍କ ଲାଗି ବଜାର ସୁଯୋଗ, ଆର୍ଥିକ ସ୍ୱାକ୍ଷରତା ଆଉ ସଶକ୍ତିକରଣ ବାବଦେ ଅତିଥିମାନେ ଏହି ଅବସରରେ ମହିଳା ଉଦ୍ୟୋଗୀମାନଙ୍କୁ ସଚେତନ କରିଥିଲେ। କର୍ମଶାଳାଥି ଅତିରିକ୍ତ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଚାର୍ଲସ୍ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳା ଉଦ୍ୟୋଗୀମାନଙ୍କ ସଶକ୍ତିକରଣ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ଦିଲ୍ଲୀର ତାଲକୋଟ୍ରା ଇଣ୍ଡୋର ଷ୍ଟାଡିୟମ୍ର କରାଟେ ଇଣ୍ଡିଆ ଅର୍ଗାନାଇଜେସନ୍ କିଓ ତରଫୁ ଆଇବାକାଲିଠାନୁ ଜାତୀୟ ବରିଷ୍ଠ ଓ 21 ବର୍ଷରୁ କମ୍ ବର୍ଗଥି କରାଟେ ପ୍ରତିଯୋଗିତା ମୂଲ ହେବା। ପ୍ରତିଯୋଗିତା ମାର୍ଚ୍ଚ 1 ତାରିଖ ତକ ଚାଲବା। ଏଥି ଭାଗ ନେବା ଲାଗି ଓଡ଼ିଶାର 31 ଜଣିଆ ଗୋଟିଏ ଦଲ ଦିଲ୍ଲୀ ଯାଇଛନ୍। ସେଥିର୍ ଭିତରେ 16 ଜଣ ପୁରୁଷ ଓ 15 ଜଣ ମହିଳା ଖେଳାଳି ଭିନ୍ ଭିନ୍ ବର୍ଗଥି ପ୍ରତିଦ୍ୱନ୍ଦ୍ୱିତା କରବେ। ସେମାନଙ୍କର ଭିତରେ ବହୁଟେ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତା ଖେଳାଳି ଅଛନ୍। ପାଣିପାଗ ଓଡ଼ିଶାର ସମୁଦ୍ର ଖଣି ଆଉ ତାର ପାଖର ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର ବହୁଟେ ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏତାର ସହିତ ଏବେ 2-3 ଦିନ ଭିତରେ ରାତିର ତାପମାତ୍ରା 2-4 ଡିଗ୍ରୀ ତକ କମିପାରେ ବୋଲି କେନ୍ଦ୍ର ତରଫୁ କୁହାଯାଇଛି। ଆୟୁର୍ବେଦ, ଯୋଗ ଆଉ ଆୟୁଷ ପ୍ରଣାଳୀ ସାମଗ୍ରିକ ସ୍ୱାସ୍ଥ୍ୟ ପରିଚାଳନା ଲାଗି ଗୋଟିଏ ବିଜ୍ଞାନ ଆୟ କହିଲେ ରାଷ୍ଟ୍ରପତି। ଜରାୟୁ କର୍କଟ ରୋଗ ନିୟନ୍ତ୍ରଣ ଲାଗି ଏବେ 28 ତାରିଖ ସାରା ଦେଶ ମୂଳ ହେବା କିଶୋରୀ ଟିକାକରଣ ଅଭିଯାନ। ପୁରୀ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣ୍ଟି ମାର୍ଚ୍ଚ ମାସର ପହିଲା ହପ୍ତାତି ହେବା କହିଲେ ଆଇନ ମନ୍ତ୍ରୀ। ଆଉର୍ ଟୋକନ ସମୟ ସରିଗଲେ ଚାଷୀମାନଙ୍କୁ ଅତକା 15 ଦିନ ସମୟ ମିଲ୍ବା କହିଲେ ଯୋଗାଣ ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।